आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ଶୁଭାରମ୍ଭ କଲେ ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ। 75 ବର୍ଷ ଜନ୍ମଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରନେତା। ସେବାପକ୍ଷ ଅବସରରେ ନୂଆଦିଲ୍ଲୀରେ 1600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟିତ ହେବ ଜାତୀୟ ସମ୍ମିଳନୀ ମନ୍ଥନ 2025 ଏବଂ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚଣ୍ଡୀଗଡ଼ଠାରେ ଜାରି ରହିଛି ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭେନ୍ସଲାଠାରେ ଦେଶର ସର୍ବବୃହତ୍ ପିଏମ୍ ମିତ୍ର ପାର୍କର ଶିଳାନ୍ୟାସ କରିଛନ୍ତି। ସେ ମାତୃବନ୍ଦନା ଯୋଜନା ଅଧୀନରେ 15 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହି ଅବସରରେ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଦି ସେବା ପର୍ବର ଉଦ୍ଘାଟନ କରିଛନ୍ତି। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ ଆୟୋଜିତ ବିଭିନ୍ନ ସ୍ୱାସ୍ଥ୍ୟ ଶିବିରରେ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ମାତା ଓ ବହନକୁ ସମର୍ପିତ ହେ ଉଜ୍ଜଳ ଭବିଷ୍ୟ କେ ଲିଏ हमारा मकसद है एक भी महिला जानकारी या संसाधनों के अभाव में गंभीर बीमारी का शिकार न हो। इन स्वास्थ्य कैंपों में इन सारी जांचों के लिए आपको एक नया पैसा नहीं देना पड़ेगा। जांच भी मुफ्त होगी, दवाई भी मुफ्त होगी।
ପ୍ରଧାନମନ୍ତ୍ରୀ ଧାର୍ ଜିଲ୍ଲାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ପିଏମ୍ ମିତ୍ର ପାର୍କ କୃଷକ ଏବଂ ଯୁବବର୍ଗଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆଣିଦେବ।
ଦେଶ କେ ସବସେ ବଡେ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ କା ଶିଳାନ୍ୟାସ ୟହାଁ ହୁଆ ହେ। ଇସ୍ ପାର୍କ ସେ ଭାରତ କି ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି କୋ ନଇ ଉର୍ଜା ମିଲେଗି, କିସାନ କୋ ଉସକି ଉପଜ କା ସହି ମୂଲ୍ୟ ମିଲେଗା। ଏ ଟେକ୍ସଟାଇଲ୍ ପାର୍କ ସେ ସବସେ ବଡା ଲାଭ ହମାରେ ଯୁବକୋଁ କୋ ଯୁବତୀଓଁ କୋ ବହୁତ ବଡ଼ି ସଂଖ୍ୟା ମେ ରୋଜଗାର ମିଲେଗା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମଦିନ ଅବସରରେ ବିଭିନ୍ନ ରାଷ୍ଟ୍ରର ନେତାମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଶ୍ରୀ ମୋଦି ଡୋମିନିକାନ୍ ଗଣତନ୍ତ୍ର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍, ଭୁଟାନ୍ ପ୍ରଧାନମନ୍ତ୍ରୀ ସେରିଙ୍ଗ୍ ଟୋପ୍କୋ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନିଓ ଆଲ୍ବାନିସ୍, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍, ଗୁଏନା ରାଷ୍ଟ୍ରପତି ଇରଫାନ୍ ଅଲ୍ଲିଙ୍କୁ ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସେବା ପର୍ବ ଅବସରରେ ଡିଡି ନ୍ୟାସନାଲ୍ ଏବଂ ଡିଡି ନ୍ୟୁଜ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ 3ଟି ବୃତ୍ତଚିତ୍ର ଏବଂ ଗୋଟିଏ ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ପର୍ବ ଆଜିଠାରୁ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଭାରତ ସମଗ୍ର ବିଶ୍ୱରେ ନୂତନ ପରିଚୟ ସୃଷ୍ଟି କରିଛି। ସେ କହିଛନ୍ତି ଶ୍ରୀ ମୋଦି ଜୀବନର ପ୍ରାରମ୍ଭରୁ ଦେଶ ଗଠନ ପାଇଁ ସର୍ବଦା କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜନୀତିକୁ ଦେଶବାସୀଙ୍କ ସେବାର ଏକ ମାଧ୍ୟମରେ ରୂପାନ୍ତରିତ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ରାଜନୀତି ମେ ଏକ ନଇ ଲକୀର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ ଖିଚି ହେ। 1947 କେ ବାଦ ମେ ପହଲି ବାର ଏକ ଏସା ନେତୃତ୍ୱ ଆୟା ହେ ଜିସ୍ ନେତୃତ୍ୱ ନେ ରାଜନୀତି କୋ ସେବା କା ମାଧ୍ୟମ ବନାୟା। ରାଜନୀତି ପହଲେ ଭି ବହୁତ ଲୋକୋ ନେ କି ହେ, କିସି ନେ ଅପନେ ପରିବାର କେ ଲିଏ କି, କିସି ନେ ଅପନି ପାର୍ଟି କେ ଲିଏ କି, जनता के लिए, जन जन के लिए और सेवा की भावना के साथ हम सब सौभाग्यशाली हैं कि आज हमको वैसा नेतृत्व प्रधानमंत्री श्री नरेंद्र मोदी जी के प्रेरणादायी जीवन से मिला है।
ଏହି ଅବସରରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଛନ୍ତି ଏହା ଏକ ସ୍ୱତନ୍ତ୍ର ଅବସର। ଦେଶର ବିଭିନ୍ନ ଭାଗରୁ ପରିବର୍ତ୍ତନ, ରୂପାନ୍ତରଣ ଏବଂ ଦେଶ ଗଠନ ସଂକ୍ରାନ୍ତୀୟ ବିଭିନ୍ନ ସଫଳ କାହାଣୀ ଆସୁଛି। ଏହା ଦେଶର ରୂପାନ୍ତରଣ ଯାତ୍ରାକୁ ମାନ୍ୟତା ପ୍ରଦାନ କରୁଛି ବୋଲି ଶ୍ରୀ ଜାଜୁ କହିଛନ୍ତି। ଶୁଭାରମ୍ଭ କରାଯାଇଥିବା ବୃତ୍ତଚିତ୍ରଗୁଡ଼ିକ ମଧ୍ୟରେ ପ୍ରଥମଟି ସଂକଳ୍ପ କି ଶକ୍ତି, ସୁଶାସନ କା ସାମର୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ଭାରତର ସଫଳତା। ଦ୍ୱିତୀୟ ବୃତ୍ତଚିତ୍ର ବିଶ୍ୱପଟଳ ପର ନେତୃତ୍ୱ କା ଶଙ୍ଖନାଦ ଏବଂ ତୃତୀୟଟି କର୍ମଯୋଗୀ ଏକ ଅନ୍ତହୀନ ଯାତ୍ରା ରହିଛି। ଏଥିସହିତ ରାଜ୍ୟଭିତ୍ତିକ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକରେ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନେକ ବୃତ୍ତଚିତ୍ର ନିର୍ମାଣ କରାଯାଇଛି। ଏଗୁଡ଼ିକର ଦୂରଦର୍ଶନର ଆଞ୍ଚଳିକ କେନ୍ଦ୍ର ମାଧ୍ୟମରେ ପ୍ରସାରଣ କରାଯିବ। ଚତୁର୍ଥରେ ମେରା ଗାଓଁ ଆଜ୍ ଶୀର୍ଷକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିରେ ଗତ 11 ବର୍ଷ ମଧ୍ୟରେ ଭାରତୀୟ ଗ୍ରାମଗୁଡ଼ିକରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟ ସମ୍ଭନ୍ଧିତ ବିଷୟବସ୍ତୁ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ 75ଟି ଗ୍ରାମର ସରପଞ୍ଚ, ସ୍ଥାନୀୟ ଅଧିକାରୀ ଏବଂ ଗ୍ରାମବାସୀମାନେ ସେମାନଙ୍କର ବିକାଶମୂଳକ ପ୍ରସଙ୍ଗ ଉପସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଚାଲିଥିବା ସେବାପକ୍ଷ ଅବସରରେ 1600 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଆଜି ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକ ଜାତୀୟ ରାଜଧାନୀର ଜନସାଧାରଣଙ୍କୁ ଲାଭ ପ୍ରଦାନ କରିବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ କଲ୍ୟାଣ ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ବିଗତ 11 ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ହୋଇଛି, ଅର୍ଥନୀତି ସୁଦୃଢ଼ ହୋଇଛି ଏବଂ ଗରିବ ଜନସାଧାରଣଙ୍କ ପାଖରେ ସୁବିଧା ପହଞ୍ଚି ପାରୁଛି। ସେ କହିଛନ୍ତି, ମୋଦି ସରକାର 60 କୋଟି ଲୋକଙ୍କୁ ସୁବିଧା ଯୋଗାଇ ଦେଇଥିବା ବେଳେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ଦେଶ ସର୍ବଦା ଶ୍ରୀ ମୋଦିଙ୍କ ଐତିହାସିକ ସଫଳତାକୁ ମନେ ରଖିବ। ଆଜି ଉଦ୍ଘାଟିତ ହୋଇଥିବା ଯୋଜନାଗୁଡ଼ିକ ମଧ୍ୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ଅଟଳ ଦୃଷ୍ଟିବାଧିତ ଛାତ୍ରାବାସ, ବୌଦ୍ଧିକ ଭାବରେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅଟଳ ଆଶାଗୃହ ଏବଂ ସାବିତ୍ରୀବାଈ ଫୁଲେ ବରିଷ୍ଠ ନାଗରିକ ଆବାସ, ହସ୍କିଟାଲ ବ୍ଲକ, 101 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, 150ଟି ଡାୟାଲିସିସ୍ କେନ୍ଦ୍ର ଏବଂ ପୁଲିସ୍ ବିଭାଗ ପାଇଁ 75ଟି ଡ୍ରୋନ୍ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ 2 ଦିବସୀୟ ଜାତୀୟ ସମ୍ମିଳନୀ ମନ୍ଥନ 2025ର ଉଦ୍ଘାଟନ କରିବେ। ପ୍ରତିରକ୍ଷା ବିଭାଗ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହାର ବିଷୟବସ୍ତୁ ରହିଛି 2047 ବିକଶିତ ଭାରତ ଗଠନ ନିମନ୍ତେ ରଣନୀତିକ ରୂପରେଖ, ପ୍ରତିରକ୍ଷା ଭୂ ପରିଚାଳନା, ଉନ୍ନତ ଡିଜିଟାଲ୍ ଯନ୍ତ୍ରାଂଶ ବ୍ୟବସ୍ଥା, ପ୍ରଯୁକ୍ତି ବିଦ୍ୟା, ଶାସନ ଏବଂ ଦୀର୍ଘସ୍ଥାୟୀ ବ୍ୟବସ୍ଥାର ସୁଦୃଢ଼ୀକରଣ କ୍ଷେତ୍ରରେ ପ୍ରତିରକ୍ଷା ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରତିରକ୍ଷା କ୍ଷେତ୍ରରେ ଭୂ ପରିଚାଳନାର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବରିଷ୍ଠ ପଦାଧିକାରୀ ଏବଂ ବିଶେଷଜ୍ଞମାନେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଶୃଙ୍ଖଳା କ୍ରମରେ ସେମାନଙ୍କର ବକ୍ତୃତା ପ୍ରଦାନ କରିବେ। ଉଦ୍ଘାଟନୀ ଅଧିବେଶନରେ ପ୍ରତିରକ୍ଷା ଭୂ ପରିଚାଳନା କ୍ଷେତ୍ରରେ ଗତ 1 ବର୍ଷ ମଧ୍ୟରେ ପ୍ରତିରକ୍ଷା ସମ୍ପତ୍ତି ବିଭାଗର ଉଲ୍ଲେଖନୀୟ ପଦକ୍ଷେପ ଓ ସଫଳତା ଏବଂ 2047 ବିକଶିତ ଭାରତ ପାଇଁ ରଣନୀତିକ ରୂପରେଖ ସମ୍ପର୍କରେ ଆଲୋଚନା କରାଯିବ। ଦ୍ୱିତୀୟ ଦିନରେ ଭୂ ସମ୍ପତ୍ତି ବିଭାଗର ସଚିବ ମନୋଜ ଯୋଶୀ, ଦେଶର ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣି, ଡେପୁଟି କଣ୍ଟ୍ରୋଲର ଓ ଅଡିଟର ଜେନେରାଲ୍ ସୁବୀର ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିବେ। ନିର୍ବାଚନ କମିଶନ ଇଭିଏମ୍ ବାଲାଟ୍ ପେପରର ସ୍ୱଷ୍ଟତା ଏବଂ ପଠନୀୟତା ବୃଦ୍ଧି କରିବା ପାଇଁ ଡିଜାଇନ୍ ଏବଂ ମୁଦ୍ରଣ ପାଇଁ ନିର୍ବାଚନ ନିୟମ ଅନୁଯାୟୀ ପୂର୍ବ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଏବଂ ଉନ୍ନତ କରିବା, ଭୋଟରମାନଙ୍କ ପାଇଁ ଅଧିକ ସୁବିଧା କରିବା ନିମନ୍ତେ ବିଗତ 6 ମାସରେ କମିଶନ ଦ୍ୱାରା ନିଆଯାଇଥିବା 28ଟି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍ ବାଲାଟ୍ ପେପରରେ ମୁଦ୍ରିତ ହେବା ସହ ପ୍ରାର୍ଥୀଙ୍କ ମୁହଁ ଫଟୋ ସ୍ଥାନର 3/4 ସ୍ଥାନ ଅଧିକାର କରିବ। ସେହିପରି ସମାନତା ସୁନିଶ୍ଚିତ କରିବା ପାଇଁ ସହଜରେ ପଠନୀୟତା ପାଇଁ ସମାନ ଅକ୍ଷର ପ୍ରକାରରେ ସମସ୍ତ ପ୍ରାର୍ଥୀଙ୍କ ନାମ ଏବଂ ନୋଟା ମୁଦ୍ରିତ ହେବ। ନିର୍ବାଚନ କମିଶନ ଏ ସମ୍ପର୍କରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ତାମିଲନାଡୁ ଟୁଟିକୋରିନ୍ ବନ୍ଦରରେ ଆଜି ଏକ ଜାହାଜରେ ଶ୍ୱାସରୁଦ୍ଧ ହୋଇ 3 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ସଫେଇ କାର୍ଯ୍ୟ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଭାରତର ସ୍ୱିନର ବରୁଣ ଚକ୍ରବର୍ତ୍ତୀ ଆଇସିସି T20 ଆନ୍ତର୍ଜାତୀୟ ଯୋଗ୍ୟତା ତାଲିକାର 1 ନମ୍ବର ବୋଲର ମାନ୍ୟତା ହାସଲ କରିଛନ୍ତି। 34 ବର୍ଷୀୟ ବରୁଣ ଚକ୍ରବର୍ତ୍ତୀ ଯଶପ୍ରୀତ ବୁମ୍ରା ଏବଂ ରବି ବିଷ୍ଣୁଙ୍କ ପରେ ଏହି ମାନ୍ୟତା ହାସଲ କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ଚଳିତ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଚଣ୍ଡୀଗଡ଼ଠାରେ ଜାରି ରହିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି 49 ଓଭର 5ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 292 ରନ୍ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 293 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଦଳ 21 ଓଭରରେ 3ଟି ୱିକେଟ୍ ହରାଇ 88 ରନ୍ ସଂଗ୍ରହ କରିଛି। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ଶୁଭାରମ୍ଭ କଲେ ସୁସ୍ଥ ନାରୀ ସଶକ୍ତ ପରିବାର ଓ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ। 75 ବର୍ଷ ଜନ୍ମଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରନେତା। ସେବାପକ୍ଷ ଅବସରରେ ନୂଆଦିଲ୍ଲୀରେ 1600 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟିତ ହେବ ଜାତୀୟ ସମ୍ମିଳନୀ ମନ୍ଥନ 2025। ଏବଂ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚଣ୍ଡୀଗଡ଼ଠାରେ ଜାରି ରହିଛି ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ସମ୍ବାଦ ଶେଷ ହେଲା